ओम शांति। 11/5/2024 रो महावाक्य बाबा कहते मिठे बच्चे बाबा आसी तुम मानू निज समान महिमा योग्य करने बाबा जहा सब महिमा रही एबे तुम्हें माने धारण करुछ। आज प्रश्न भक्ति मार्ग रे परमात्मा प्रेमिक को संपूर्ण रूप से न जाने क्यों शब्द को बहुत स्नेहर सहित कही था एवं मन पक बाबा आज प्रश्न पचारुंट भक्ति मार्ग रे परमात्मा प्रेमिक को संपूर्ण रूप से न जानी क्यों शब्द को बहुत स्नेहर सहित कही था एवं मन पक आज उत्तर भक्त माने बहुत स्नेहरे कही था एवं मन पक हे प्रेमिक आपण जत्ते बेले आसीबे सेते बेले आमे केवल आपण को ही मने पकाइबू अन्य सबुआडू बुद्धि जुग तुटाई दे केवल आपण को सहित ही जोड़ीबू। एबे बाबा कहुचंती पिला माने मु आसी जाइछि तेनु तुमे माने आत्म अभिमानी हुओ तुमर प्रथम कर्तव्य हला स्नेहर सहित बाबा को मने पकाइबा। ओम शांति। मधुर जीवात्मा मानंकु परमपिता परमात्मा आसी बुझाउछंती जे मु साधारण वृद्ध शरीर रे आसुछि एठाकु आसी अनेक संतान मानंकु पाठ पढ़ाउछि तेबे ब्रह्मा मुख वंशावली ब्राह्मण संतान मानंकु ही ज्ञान बुझाइबे निश्चित मुख द्वारा ही बुझाइबे तेबे काहाकु बुझाइबे कहुछंती पिला माने तुमे माने मते भक्ति मार्ग रे डाकी आसीछ हे पतित पावन आस तुमे माने पहुचंती पिला माने तुमे माने मते भक्ति मार्ग रे डाकी आसीछ हे पतित पावन विशेष करी भारत रे एवं सारा दुनिया रे समस्ते डाकुछंती भारत ही पवित्र थिला बाकी समस्ते शांति धाम रे थिले पिला मानंकु एही कथा स्मृति रे रखिबा दरकार जे सत्य युग त्रेता युग काहाकु कुहा जाउछि द्वापर कली युग काहाकु कुहा जाउछि से समय रे किए राजत्व करुथिले तुम मानंक बुद्धि रे एहार पूरा ज्ञान रहिछि जेपरी बाबांक पाखरे रचनार आदि मध्य अंतर ज्ञान रहिछि सेहिपरी तुम मानंक बुद्धि रे मध्य एही ज्ञान रहिछि बाबा जेउ ज्ञान देउछंती सेही ज्ञान पिला मानंक पाखरे मध्य रहिबा उचित बाबा आसी पिला मानंकु निज समान करुछंती जेतिकि महिमा बाबांकर रहिछि सेतिकि महिमा पिला मानंकर मध्य अटे बाबा तो पिला मानंकु अधिक महिमा संपन्न करुछंती सबुबेले स्मरण रख जे शिव बाबा एहांक द्वारा बुझाउछंती आत्मा ही परस्पर सहित कथाबार्ता करिथाए किंतु मनुष्य देह अभिमानी होइथिबा कारणरु भावुछंती अमुक व्यक्ति पाठ पढ़ाउछन् वास्तवरे आत्मा ही सबु किछि करिथाए आत्मा ही अभिनय करिथाए सेथिपई देही अभिमानी हेबार अछि बारंबार निजकु आत्मा मने करिबाकु हेबो जे पर्यंत निजकु आत्मा न भाविच से पर्यंत बाबांकु मध्य स्मरण करि परिबो नाही तेनु भूली जाउछ तुमकु पचरा जाउछि तुमे काहार संतान तुमे कहुच आमे शिव बाबांकर संतान अटु विजिटर बुक बा आगंतुकंक पुस्तिकारे मध्य लेखा होइछि तुमर पिता किए तेबे तुरंत लौकिक पितांकर नाम कहिथांति अच्छा एबे आत्मार पितांकर नाम कोन कुहो तेबे केही कृष्णंकर नाम केही हनुमानंकर नाम नचेत लेखिबे मु जानी नाही अरे तुमे लौकिक पितांकु जानिछ किंतु पारलौकिक पिता जहांकु तुमे सबुबेले दुखरे मने पकाउछ तांकु जानी ना कहुछ मध्य हे भगवान दया कर हे भगवान गुटिए पुत्र दियो मागुछ ना एबे बाबा आसी बिल्कुल सहज कथा सुनाउछंती तुमे देह अभिमान रे बहुत रहुछ सेतिपई बाबांकर संपत्तिर निशा चढ़ु नाही तुमकु तो बहुत निशा चढ़ीबा उचित ଭକ୍ତି ମଧ୍ୟ କରୁଛନ୍ତି କେବଳ ଭଗବାନଙ୍କ ସହିତ ମିଶିବା ପାଇଁ। ଯଜ୍ଞ, ତପ, ଦାନ, ପୁଣ୍ୟ ଆଦି କରିବା ଏହା ସବୁ ଭକ୍ତି ଅଟେ। ସମସ୍ତେ କେବଳ ଏକ ଭଗବାନଙ୍କୁ ସ୍ମରଣ କରୁଛନ୍ତି। ବାବା କହୁଛନ୍ତି ମୁଁ ତୁମର ପିତାଙ୍କର ପିତା, ବାବା କହୁଛନ୍ତି ମୁଁ ତୁମର ପତିଙ୍କର ପତି, ପିତାଙ୍କର ପିତା ଅଟେ। ଦୁନିଆରେ ସବୁ ପିତାମାନେ ଭଗବାନଙ୍କୁ ନିଶ୍ଚିତ ମନେ ପକାଉଛନ୍ତି, ଆତ୍ମାମାନେ ହିଁ ସ୍ମରଣ କରୁଛନ୍ତି। ଯଦିଓ କହୁଛନ୍ତି ଭ୍ରୁକୁଟି ମଝିରେ ଚମକୁଛି ଅଜବ ତାରକା, କିନ୍ତୁ ଏହାର ଅର୍ଥକୁ ନ ବୁଝି କହିଦେଉଛନ୍ତି। ଏହାର ରହସ୍ୟ ବିଷୟରେ କିଛି ବି ଜଣା ନାହିଁ। ତୁମେ ଆତ୍ମାକୁ ହିଁ ଜାଣିନାହଁ, ତେବେ ଆତ୍ମାର ପିତାଙ୍କୁ କିପରି ଜାଣିପାରିବ? ସାକ୍ଷାତକାର ମଧ୍ୟ ଭକ୍ତି ମାର୍ଗରେ ହୋଇଥାଏ। ଭକ୍ତି ମାର୍ଗରେ ପୂଜା କରିବା ପାଇଁ ବଡ଼ ବଡ଼ ଲିଙ୍ଗ ରଖିଦେଇଛନ୍ତି, କାରଣ ଯଦି ବିନ୍ଦୁ ରୂପ ଦେଖାଇବେ ତେବେ କେହି ବୁଝିପାରିବେ ନାହିଁ। ଏହା ହେଉଛି ସୂକ୍ଷ୍ମ କଥା। ପରମାତ୍ମା ଯାହାଙ୍କୁ ଅଖଣ୍ଡ ଜ୍ୟୋତି ସ୍ୱରୂପ କହିଥାନ୍ତି, ଭାବୁଛନ୍ତି ତାଙ୍କର ରୂପ ବହୁତ ବଡ଼। ବ୍ରହ୍ମ ସମାଜର ସଦସ୍ୟମାନେ ଜ୍ୟୋତିକୁ ପରମାତ୍ମା କହିଥାନ୍ତି। ଦୁନିଆରେ ଏହି କଥା କାହାକୁ ଜଣା ନାହିଁ ଯେ ପରମପିତା ପରମାତ୍ମା ବିନ୍ଦୁ ଅଟନ୍ତି। ତେଣୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ପିଲାମାନେ ମଧ୍ୟ କହୁଛନ୍ତି ବାବା କାହାକୁ ସ୍ମରଣ କରିବୁ, ଆମେ ତ ଶୁଣିଥିଲୁ ସିଏ ବଡ଼ ଲିଙ୍ଗ ଅଟନ୍ତି, ତାଙ୍କୁ ହିଁ ସ୍ମରଣ କରାଯାଇଥାଏ, ତେବେ ବିନ୍ଦୁକୁ କିପରି ମନେ ପକାଇବୁ? ଆରେ ତୁମେ ଆତ୍ମା ମଧ୍ୟ ବିନ୍ଦୁ, ବାବା ମଧ୍ୟ ବିନ୍ଦୁ ଅଟନ୍ତି, ଆତ୍ମାକୁ ଡାକିଥାନ୍ତି, ତେଣୁ ସେ ନିଶ୍ଚିତ ଭ୍ରୁକୁଟିରେ ହିଁ ଆସି ବସିବ। ଭକ୍ତି ମାର୍ଗରେ ଯାହା ସବୁ ସାକ୍ଷାତକାର ଆଦି ହୋଇଥାଏ ସେ ସବୁ ହେଲା ଭକ୍ତି। ଭକ୍ତି ମଧ୍ୟ ଜଣଙ୍କର କରୁନାହାନ୍ତି, ବହୁତଙ୍କୁ ଭଗବାନ କହିଦେଇଛନ୍ତି। ଯେଉଁ ଭକ୍ତମାନେ ଭକ୍ତି କରୁଛନ୍ତି ସେମାନଙ୍କୁ ଭଗବାନ କିପରି କହିବା? ଯଦି ପରମାତ୍ମା ସର୍ବବ୍ୟାପୀ ବୋଲି କହୁଛନ୍ତି ତେବେ ପୁଣି ଭକ୍ତି କାହାର କରୁଛନ୍ତି? ସେମାନେ ପୁଣି ଭକ୍ତି ମଧ୍ୟ ଭିନ୍ନ ପ୍ରକାରର କହୁଛନ୍ତି। ବାବା ବୁଝାଉଛନ୍ତି ପିଲାମାନେ ଏଭଳି ଭାବ ନାହିଁ ଯେ ଆମକୁ ଅନେକ ବର୍ଷ ବଞ୍ଚିବାର ଅଛି, ଏବେ ସମୟ ବହୁତ ନିକଟରେ ହୋଇଚାଲିଛି, ନିଶ୍ଚୟ ରଖିବାକୁ ହେବ। ଶିବ ବାବାଙ୍କୁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଇବାକୁ ହେବ। ବାବା ନିଜେ କହୁଛନ୍ତି ମୁଁ ଏହାଙ୍କ ଦ୍ୱାରା ତୁମକୁ ଡ୍ରାମାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛି, ଗାୟନ ମଧ୍ୟ କରୁଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ଏକଥା ଜାଣିନାହାନ୍ତି ଯେ ନୂଆ ଦୁନିଆକୁ ବିଷ୍ଣୁପୁରୀ କୁହାଯାଉଛି, ଅର୍ଥାତ୍ ବିଷ୍ଣୁଙ୍କର ଦୁଇଟି ରୂପ ଲକ୍ଷ୍ମୀ ନାରାୟଣ ରାଜତ୍ୱ କରୁଥିଲେ। କାହାକୁ ବି ଜଣା ନାହିଁ ଯେ ବିଷ୍ଣୁ କିଏ। ତୁମେ ଜାଣିଛ ଯେ ଏଇ ବ୍ରହ୍ମା ସରସ୍ୱତୀ ହିଁ ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ ନାରାୟଣ ହୋଇ ପାଳନା କରିଥାନ୍ତି। ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ବିଷ୍ଣୁପୁରୀର ଅର୍ଥାତ୍ ସ୍ୱର୍ଗର ପୁଣି ପାଳନା କରିଥାନ୍ତି। ତୁମମାନଙ୍କର ବୁଦ୍ଧିରେ ରହିବା ଦରକାର, ବାବା ଜ୍ଞାନର ସାଗର ଅଟନ୍ତି, ମନୁଷ୍ୟ ସୃଷ୍ଟିର ବିଜରୂପ ଅଟନ୍ତି, ସିଏ ଏହି ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି, ସିଏ ହିଁ ପତିତ ପାବନ ଅଟନ୍ତି। ଯେଉଁ କର୍ତ୍ତବ୍ୟ ବାବାଙ୍କର ତାହା ହିଁ ତୁମମାନଙ୍କର। ତୁମେ ମଧ୍ୟ ଆତ୍ମାମାନଙ୍କୁ ପତିତରୁ ପାବନ କରୁଛ। ଦୁନିଆରେ ଜଣେ ବାପାଙ୍କର ତିନି ଚାରିଟି ପୁଅ ଥିବେ, କେଉଁ ପୁଅ ଉଚ୍ଚ ପଦର ଅଧିକାରୀ ହୋଇଥିବେ ତ ଆଉ କେହି ବିଲକୁଲ ସାଧାରଣ ଥିବ। ଏଠାରେ ବାବା ତୁମକୁ ଗୋଟିଏ କର୍ତ୍ତବ୍ୟ ଶିଖାଉଛନ୍ତି ଯେ ତୁମେ ପତିତମାନଙ୍କୁ ପବିତ୍ର କର, ସମସ୍ତଙ୍କୁ ଏହି ଲକ୍ଷ୍ୟ ଦିଅ ଯିଏ ଶିବ ବାବା କହୁଛନ୍ତି ମୋତେ ସ୍ମରଣ କର। ଗୀତାରେ ଶ୍ରୀକୃଷ୍ଣ ଭଗବାନ ଉବାଚ କହି ଓଲଟା ଲେଖିଦେଇଛନ୍ତି, ତୁମକୁ ବୁଝାଇବାକୁ ହେବ ଭଗବାନ ତ ନିରାକାର ପୁନର୍ଜନ୍ମ ରହିତ ଅଟନ୍ତି, ବାସ୍ ଏହା ହିଁ ଭୁଲ ଅଟେ। ଏବେ ତୁମେ ପିଲାମାନେ ଶ୍ରୀକୃଷ୍ଣ ପୁରୀର ମାଲିକ ହେଉଛ, କେହି ତ ରାଜଧାନୀରେ ଆସିବେ ଆଉ କେହି ପ୍ରଜାରେ ଆସିବେ, ତାକୁ ଶ୍ରୀକୃଷ୍ଣ ପୁରୀ କୁହାଯାଉଛି, କାରଣ ଶ୍ରୀକୃଷ୍ଣ ସମସ୍ତଙ୍କର ବହୁତ ପ୍ରିୟ ହୋଇଥାନ୍ତି। ଛୋଟ ପିଲା ପ୍ରିୟ ହୋଇଥାନ୍ତି ନା, ପିଲାମାନଙ୍କର ମଧ୍ୟ ମା ବାପାଙ୍କ ସହିତ ବହୁତ ସ୍ନେହ ହୋଇଯାଇଥାଏ, ଧୀରେ ଧୀରେ ପୁଣି ସ୍ନେହ ବାଣ୍ଟି ହୋଇଯାଏ। ଏବେ ବାବା ବୁଝାଉଛନ୍ତି ତୁମେ ନିଜକୁ ଶରୀର ମନେ କର ନାହିଁ, ବାରମ୍ବାର ନିଜକୁ ଆତ୍ମା ନିଶ୍ଚୟ କର, ଆତ୍ମ ଅଭିମାନୀ ହୁଅ। ବାବା ମଧ୍ୟ ନିରାକାର ଅଟନ୍ତି, ଏଠାରେ ମଧ୍ୟ ତାଙ୍କୁ ଜ୍ଞାନ ବୁଝାଇବା ପାଇଁ ଶରୀର ନେବାକୁ ପଡ଼ୁଛି। ଶରୀର ବିନା ତ ବୁଝାଇ ପାରିବେ ନାହିଁ। ତୁମର ତ ନିଜର ଶରୀର ଅଛି, କିନ୍ତୁ ବାବା ଏ ଶରୀର ଲୋନ୍ରେ ନେଇଛନ୍ତି, ବାକି ଏଥିରେ ପ୍ରେରଣା ଆଦିର କଥା ହିଁ ନାହିଁ। ବାବା ନିଜେ କହୁଛନ୍ତି, ମୁଁ ଏହି ଶରୀର ଧାରଣ କରି ପିଲାମାନଙ୍କୁ ପାଠ ପଢ଼ାଉଛି, କାରଣ ତୁମମାନଙ୍କର ଆତ୍ମା ଏବେ ତମ ପ୍ରଧାନ ହୋଇଯାଇଛି। ପୁନଃ ଆତ୍ମାକୁ ସତ ପ୍ରଧାନ କରିବାକୁ ହେବ। ଗାୟନ ମଧ୍ୟ କରୁଛନ୍ତି, ପତିତ ପାବନ ଆସ, କିନ୍ତୁ ଅର୍ଥ ବୁଝୁନାହାନ୍ତି। ଏବେ ତୁମେ ବୁଝୁଛ ବାବା କିପରି ଆସି ପବିତ୍ର କରୁଛନ୍ତି। ଏକଥା ମଧ୍ୟ ତୁମେ ଜାଣୁଛ, ସତ୍ୟ ଯୁଗରେ କେବଳ ଦୈବୀ ପରିବାର ଥିବ, ତୁମେ ସ୍ୱର୍ଗକୁ ଚାଲିଯିବ। ବାକି ଏତେ ଗୁଡ଼ିଏ ଯେଉଁ ଦେଶ ସବୁ ରହିଛି, ସେମାନଙ୍କର ଚିହ୍ନ ବର୍ଣ୍ଣ ନଥିବ। ଭାରତ ଭୂଖଣ୍ଡ ହିଁ ସ୍ୱର୍ଗ ହେବ, ପରମପିତା ପରମାତ୍ମା ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି। ଏବେ ନର୍କ ଦୁନିଆ ଅଟେ, ସବୁଠାରୁ ପ୍ରାଚୀନ ଏହି ଭାରତ ଖଣ୍ଡ ହିଁ ଅଟେ, ଯେଉଁଠାରେ ଦେବତାମାନଙ୍କର ରାଜ୍ୟ ଥିଲା, ଏବେ ନାହିଁ। ଏଠାରେ ସେମାନଙ୍କର ମନ୍ଦିର ରହିଛି, ଚିତ୍ର ଅଥବା ମୂର୍ତ୍ତି ରହିଛି, ଏହା ଭାରତର ହିଁ କଥା ହେଲା। ଏହି କଥା କୌଣସି ଭାରତବାସୀଙ୍କ ବୁଦ୍ଧିରେ ଆସୁନାହିଁ ଯେ ଭାରତ ସ୍ୱର୍ଗ ଥିଲା, ଏହି ଲକ୍ଷ୍ମୀ ନାରାୟଣ ମାଲିକ ଥିଲେ, ସେ ସମୟରେ ଅନ୍ୟ କୌଣସି ଖଣ୍ଡ ନଥିଲା। ଏବେ ତ ଅନେକ ଧର୍ମ ହୋଇଗଲାଣି, ଭାରତବାସୀ ଧର୍ମ ଭ୍ରଷ୍ଟ କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି। ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର କହିଦେଉଛନ୍ତି, କିନ୍ତୁ ଅର୍ଥ କିଛି ବୁଝୁନାହାନ୍ତି। ବାସ୍ତବରେ ଇଏ ବ୍ରହ୍ମା ପତିତ ଥିଲେ ନା, କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ସର୍ପଦଂଶନ କରିଥିଲା, ତେଣୁ ଶ୍ୟାମଳ ହୋଇଯାଇଥିଲେ। ତେବେ ସିଏ ତ ସତ୍ୟଯୁଗର ରାଜକୁମାର ଥିଲେ, ସିଏ ପୁଣି କିପରି କଳା ହେଲେ? ଏବେ ତୁମେ ଏହି ସବୁ କଥା ବୁଝୁଛ। ଶ୍ରୀକୃଷ୍ଣଙ୍କର ମା ବାପା ମଧ୍ୟ ଏବେ ପାଠ ପଢ଼ୁଛନ୍ତି। ଶ୍ରୀକୃଷ୍ଣ ତାଙ୍କର ମା ବାପାଙ୍କ ଠାରୁ ମଧ୍ୟ ଉତ୍ତମ ବୋଲି ଗାୟନ ରହିଛି। ମା ବାପାଙ୍କର ନାମ ଏତେ ବିଖ୍ୟାତ ନୁହେଁ, ନଚେତ ଯେଉଁ ମା ବାପାଙ୍କ କୋଳରେ ଏହିଭଳି ସନ୍ତାନ ଜନ୍ମ ହେଲେ, ସେହି ମା ବାପା ମଧ୍ୟ ସମସ୍ତଙ୍କର ପ୍ରିୟ ହେବା ଉଚିତ, କିନ୍ତୁ ଏପରି ନୁହେଁ। ସାରା ମହିମା ରାଧାକୃଷ୍ଣଙ୍କର ହିଁ ରହିଛି, ମା ବାପାଙ୍କର କିଛି ମହିମା ନାହିଁ। ତୁମ ବୁଦ୍ଧିରେ ଜ୍ଞାନ ରହିଛି, ଜ୍ଞାନ ହେଲା ଦିନ, ଭକ୍ତି ହେଲା ରାତ୍ରି। ଭକ୍ତି ରୂପୀ ଅନ୍ଧକାର ରାତ୍ରିରେ ଧକ୍କା ଖାଇ ଚାଲିଛନ୍ତି। ଏବେ ପିଲାମାନଙ୍କୁ ବୁଝାଯାଉଛି, ଘର ଗୃହସ୍ଥରେ ରୁହ, ଏହି ସେବା ମଧ୍ୟ କର, କାହାକୁ ବି ବୁଝାଅ ଯେ ତୁମେ ଏକମାତ୍ର ପରମାତ୍ମା ପ୍ରେମିକଙ୍କର ଅଧା କଳ୍ପର ପ୍ରେମିକା ଅଟ। ଭକ୍ତି ମାର୍ଗରେ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି, ତେଣୁ ସମସ୍ତେ ପ୍ରେମିକା ହେଲେ ନା, କିନ୍ତୁ ପ୍ରେମିକଙ୍କୁ ଭଲ ଭାବରେ ଜାଣିନାହାନ୍ତି, ବହୁତ ସ୍ନେହରେ ମନେ ପକାଉଛନ୍ତି। ପ୍ରେମମୟ ତୁମେ ଯେତେବେଳେ ଆସିବ, ମୁଁ କେବଳ ତୁମକୁ ହିଁ ସ୍ମରଣ କରିବି, ଅନ୍ୟ ସବୁଆଡ଼ୁ ବୁଦ୍ଧିଯୋଗ ତୁଟାଇ ତୁମ ସହିତ ଯୋଡ଼ିବି, ଏଇଭଳି ଗୀତ ଗାଉଥିଲ ନା, କିନ୍ତୁ ବାବାଙ୍କଠାରୁ ଆମକୁ କି ସମ୍ପତ୍ତି ମିଳୁଛି ଏକଥା କାହାକୁ ଜଣା ନାହିଁ। ଏବେ ବାବା ବୁଝାଇଛନ୍ତି, ତୁମେ ଦେହି ଅଭିମାନୀ ହୁଅ, ବାବାଙ୍କୁ ସ୍ମରଣ କରିବା ତୁମମାନଙ୍କର ପ୍ରଥମ କର୍ତ୍ତବ୍ୟ ଅଟେ। ପୁତ୍ର ସର୍ବଦା ପିତାଙ୍କୁ ଏବଂ କନ୍ୟା ମାତାଙ୍କୁ ମନେ ପକାଇଥାନ୍ତି, ସମବର୍ଗୀୟ ଅଟନ୍ତି ନା। ପୁତ୍ର ଭାବିଥାଏ, ମୁଁ ପିତାଙ୍କର ଉତ୍ତରାଧିକାରୀ ହେବି, ଝିଅ କ'ଣ କେବେ ଏମିତି କହିବ ଯେ ମୁଁ ଉତ୍ତରାଧିକାରୀ ହେବି। ସିଏ ତ ଭାବିଥାଏ, ମୋତେ ବାପ ଘରୁ ଶାଶୁ ଘରକୁ ଯିବାକୁ ହେବ। ଏବେ ତୁମର ନିରାକାର ଏବଂ ସାକାର ଦୁଇ ପିତାଙ୍କର ଘର ଅଛି, ଡାକୁଛନ୍ତି ମଧ୍ୟ, ହେ ପରମପିତା ପରମାତ୍ମା, ଦୟା କର, ଦୁଃଖ ହରଣ କରି ସୁଖ ଦିଅ, ଆମକୁ ମୁକ୍ତ କର, ଆମର ପଥ ପ୍ରଦର୍ଶକ ହୁଅ। କିନ୍ତୁ ତାର ଅର୍ଥ ବଡ଼ ବଡ଼ ବିଦ୍ୱାନ ଆଚାର୍ଯ୍ୟ ମଧ୍ୟ ଜାଣିନାହାନ୍ତି। ବାବା ତ ସମସ୍ତଙ୍କର ମୁକ୍ତିଦାତା ଅଟନ୍ତି, ସିଏ ହିଁ ସମସ୍ତଙ୍କର କଲ୍ୟାଣକାରୀ ଅଟନ୍ତି, କିନ୍ତୁ ସେମାନେ ତ ନିଜର ହିଁ କଲ୍ୟାଣ କରିପାରୁନାହାନ୍ତି, ତେବେ ଅନ୍ୟର କଲ୍ୟାଣ କ'ଣ କରିବେ? ଏଠାରେ ବାବା କହୁଛନ୍ତି, ମୁଁ ଗୁପ୍ତ ରୂପରେ ଆସୁଛି,
ଫୁଦା ଦୋସ୍ତ କାହାଣୀ ଶୁଣିଛ ନା? ତେବେ ଏହା କଳିଯୁଗର ଏବଂ ସତ୍ୟଯୁଗରେ ମଧ୍ୟ ପୋଲ ସଦୃଶ ଅଟେ। ତୁମକୁ ସେ ପାରିକୁ ଯିବାକୁ ହେବ। ତେବେ ଖୁଦା ତ ପିତା ଅଟନ୍ତି, ସାଥୀ ମଧ୍ୟ ଅଟନ୍ତି, ମାତା ପିତା ଶିକ୍ଷକର ଅଭିନୟ ମଧ୍ୟ କରୁଛନ୍ତି। ଏଠାରେ ତୁମକୁ ସାକ୍ଷାତକାର ହେଉଛି, ତେଣୁ ଯାଦୁ ଯାଦୁ ବୋଲି କହିଦେଉଛନ୍ତି। ସାକ୍ଷାତକାର ତ ନବଦା ଭକ୍ତି କରୁଥିବା ଭକ୍ତ ଆତ୍ମାମାନଙ୍କୁ ମଧ୍ୟ ହୋଇଥାଏ। ସେମାନେ ବହୁତ ନିଷ୍ଠାବାନ ଭକ୍ତ ଅଟନ୍ତି, କହିଥାନ୍ତି ଦର୍ଶନ ଦିଅ ନଚେତ ଗଳା କାଟିଦେବୁ, ତେବେ ଯାଇ ସାକ୍ଷାତକାର ହୋଇଥାଏ। ଏହାକୁ ନବଦା ଭକ୍ତି କୁହାଯାଏ। କିନ୍ତୁ ଏଠାରେ ନବଦା ଭକ୍ତିର କଥା ନାହିଁ, ଘରେ ବସି ବସି ମଧ୍ୟ ବହୁତ ସାକ୍ଷାତକାର ହୋଇଯାଉଛି। ଦିବ୍ୟ ଦୃଷ୍ଟିର ଚାବି ମୋ ପାଖରେ ଅଛି, ଅର୍ଜୁନକୁ ମଧ୍ୟ ଦିବ୍ୟ ଦୃଷ୍ଟି ଦେଇଥିଲି ନା। ଏହି ବିନାଶକୁ ଦେଖ, ନିଜର ରାଜ୍ୟକୁ ମଧ୍ୟ ଦେଖ, ଏବେ ମୋତେ ମନେ ପକାଅ, ତେବେ ଏହିଭଳି ହେବ। ଏବେ ତୁମେ ଜାଣୁଛ ବିଷ୍ଣୁ କିଏ। ମନ୍ଦିର ତିଆରି କରିଥିବା ବ୍ୟକ୍ତି ନିଜେ ହିଁ ଜାଣିନାହାନ୍ତି। ବିଷ୍ଣୁଙ୍କ ଦ୍ୱାରା ପାଳନା ଚାରି ଭୁଜା ଅର୍ଥ ହିଁ ହେଲା ଦୁଇ ଭୁଜା ପୁରୁଷର ଏବଂ ଦୁଇ ଭୁଜା ସ୍ତ୍ରୀର। ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ ନାରାୟଣ, କିନ୍ତୁ କିଛି ବି ବୁଝୁନାହାନ୍ତି, କାହା ବିଷୟରେ ମଧ୍ୟ ଜ୍ଞାନ ନାହିଁ, ନା ଶିବ ବାବାଙ୍କ ବିଷୟରେ ନା ବିଷ୍ଣୁଙ୍କ ବିଷୟରେ। ପ୍ରଥମେ ବାବାଙ୍କର ଆକର୍ଷଣ ଥିଲା, ବହୁତ ଆସୁଥିଲେ, ଆରମ୍ଭ ସମୟରେ ସାରା ଅଗଣା ହିଁ ଭରି ଯାଉଥିଲା, ଜଜ୍ ମାଜିଷ୍ଟ୍ରେଟ ପ୍ରଭୃତି ସମସ୍ତେ ଆସୁଥିଲେ। ପୁଣି ବିକାର ପାଇଁ ଝଗଡ଼ା ଆରମ୍ଭ ହେଲା, କହିବାକୁ ଲାଗିଲେ ଯଦି ସନ୍ତାନ ଜନ୍ମ ହେବ ନାହିଁ ତେବେ ସୃଷ୍ଟି କିପରି ଚାଲିବ, ବିକାର ତ ସୃଷ୍ଟି ବୃଦ୍ଧି ପ୍ରାପ୍ତ ହେବାର ନିୟମ ଅଟେ ନା। ଗୀତାର କଥାକୁ ମଧ୍ୟ ଭୁଲିଗଲେ ଯେ କାମ ବିକାର ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। କହିବାକୁ ଲାଗିଲେ ଯଦି ସ୍ତ୍ରୀ ପୁରୁଷ ଦୁଇ ଜଣ ଏକାଠି ଆସୁଛନ୍ତି ତେବେ ତାଙ୍କୁ ଜ୍ଞାନ ଦିଅ, ଜଣକୁ ଦିଅ ନାହିଁ, କିନ୍ତୁ ଦୁଇ ଜଣ ଯାକ ଆସିଲେ ତ ଦିଆଯିବ ନା। ଦେଖ, ଦୁଇ ଜଣକୁ ଏକାଠି ଜ୍ଞାନ ଦେଲେ ମଧ୍ୟ କେହି ତ ଜ୍ଞାନକୁ ଗ୍ରହଣ କରୁଛି ଆଉ କେହି ଗ୍ରହଣ କରୁନାହିଁ। ଯଦି ତାଙ୍କ ଭାଗ୍ୟରେ ନଥିବ ତେବେ କଣ କରାଯାଇପାରିବ, ଜଣେ ହଂସ ଜଣେ ବଗ ହୋଇଯାଉଛନ୍ତି। ଏଠାରେ ତୁମେ ବ୍ରାହ୍ମଣମାନେ ଦେବତାମାନଙ୍କ ଠାରୁ ମଧ୍ୟ ଉତ୍ତମ ଅଟ। ଜାଣିଛ ଆମେ ଈଶ୍ୱରୀୟ ସନ୍ତାନ, ଶିବ ବାବାଙ୍କର ପୁତ୍ର ଅଟୁ। ସ୍ୱର୍ଗରେ ତୁମ ପାଖରେ ଏହି ଜ୍ଞାନ ରହିବ ନାହିଁ, କିମ୍ବା ଯେତେବେଳେ ନିରାକାରୀ ଦୁନିଆ ମୁକ୍ତିଧାମରେ ଥିବ ସେତେବେଳେ ମଧ୍ୟ ଏହି ଜ୍ଞାନ ନଥିବ। ଏହି ଜ୍ଞାନ ଶରୀର ସହିତ ଏହିଠାରେ ହିଁ ସମାପ୍ତ ହୋଇଯିବ। ଏବେ ତୁମକୁ ଜ୍ଞାନ ମିଳିଛି, ଏକମାତ୍ର ବାବା ହିଁ ପାଠ ପଢ଼ାଉଛନ୍ତି, ଏବେ ଏହି ଖେଳ ସମାପ୍ତ ହେଉଛି। ସମସ୍ତ ଅଭିନେତାମାନେ ଏଠାରେ ଉପସ୍ଥିତ ଅଛନ୍ତି, ବାବା ମଧ୍ୟ ଆସିଛନ୍ତି, ଉପରେ ଥିବା ଆତ୍ମାମାନେ ମଧ୍ୟ ଧୀରେ ଧୀରେ ଆସୁଛନ୍ତି। ଯେତେବେଳେ ସମସ୍ତେ ଆସିଯିବେ ସେତେବେଳେ ବିନାଶ ହୋଇଯିବ, ପୁଣି ସମସ୍ତଙ୍କୁ ବାବା ସାଥିରେ ନେଇଯିବେ, ସମସ୍ତଙ୍କୁ ଯିବାକୁ ହେବ, ଏହି ପତିତ ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ। ଆଚ୍ଛା, ମିଠା ମିଠା ଶିଖିଲତେ ସନ୍ତାନ ମାନଙ୍କ ପ୍ରତି ମାତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତା ପରମାତ୍ମାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ପତିତରୁ ପାବନ କରିବାର ଧନ୍ଦା ଯାହାକି ବାବାଙ୍କର ଅଟେ ସେହି ଧନ୍ଦା ମଧ୍ୟ କରିବାକୁ ହେବ। ସମସ୍ତଙ୍କୁ ଏହି ଲକ୍ଷ୍ୟ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ। ଦ୍ୱିତୀୟ ପଏଣ୍ଟ, ଏହି ବ୍ରାହ୍ମଣ ଜୀବନ ଦେବତାମାନଙ୍କ ଠାରୁ ମଧ୍ୟ ଉତ୍ତମ ଜୀବନ ଅଟେ, ଏହି ନିଶାରେ ରହିବାକୁ ହେବ। ବୁଦ୍ଧିର ଯୋଗ ଅନ୍ୟ ସବୁଆଡୁ ତୁଟେଇ ଏକମାତ୍ର ପ୍ରେମିକ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ଆଜିର ବରଦାନ, ତ୍ୟାଗ ଏବଂ ସ୍ନେହର ଶକ୍ତି ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସ୍ନେହୀ ସହଯୋଗୀ ଭବ। ତ୍ୟାଗ ଏବଂ ସ୍ନେହର ଶକ୍ତି ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସ୍ନେହୀ ସହଯୋଗୀ ଭବ। ଯେପରି ଆରମ୍ଭ ସମୟରେ ଜ୍ଞାନର ଶକ୍ତି କମ୍ ଥିଲା କିନ୍ତୁ ତ୍ୟାଗ ଏବଂ ସ୍ନେହ ଆଧାରରେ ସଫଳତା ମିଳିଥିଲା, ବୁଦ୍ଧିରେ ରାତି ଦିନ ବାବାଙ୍କ ପ୍ରତି ଏବଂ ଯଜ୍ଞ ପ୍ରତି ଲଗନ ରହୁଥିଲା, ଅନ୍ତରରୁ ବାହାରୁଥିଲା ବାବା ଏବଂ ଯଜ୍ଞ, ଏହି ସ୍ନେହ ହିଁ ସମସ୍ତଙ୍କୁ ସହଯୋଗୀ କରିଦେଲା। ଏହି ଶକ୍ତି ଆଧାରରେ ହିଁ ସେବା କେନ୍ଦ୍ରଗୁଡ଼ିକ ଗଢ଼ି ଉଠିଲା। କାହାର ସ୍ନେହ ଆଧାରରେ ହିଁ ମନ୍ମନା ଭାବର ସ୍ଥିତିରେ ସ୍ଥିତ ହୋଇଯାଉଥିଲେ, ସାକାର ସ୍ନେହ ଆଧାରରେ ହିଁ ମନ୍ମନା ଭାବର ସ୍ଥିତିରେ ସ୍ଥିତ ହୋଇଯାଉଥିଲେ। ସାକାର ସ୍ନେହ ହିଁ ସହଯୋଗୀ କରିଦେଲା। ଏବେ ବି ତ୍ୟାଗ ଏବଂ ସ୍ନେହର ଶକ୍ତିର ବାୟୁମଣ୍ଡଳ ଚାରିଆଡ଼େ ସୃଷ୍ଟି କର, ତେବେ ସଫଳତା ମିଳିଯିବ। ଆଜିର ସ୍ଲୋଗାନ, ଯଦି ଫରିସ୍ତା ହେବାକୁ ଚାହୁଁଛ ତେବେ ବ୍ୟର୍ଥ ବାଣୀ ବା ହଲଚଲ କରିବା ଭଳି ବାଣୀଠାରୁ ମୁକ୍ତ ହୁଅ। ଯଦି ଫରିସ୍ତା ହେବା ପାଇଁ ଚାହୁଁଛ ତେବେ ବ୍ୟର୍ଥ ବାଣୀ ବା ହଲଚଲ କରିବା ଭଳି ବାଣୀଠାରୁ ମୁକ୍ତ ହୁଅ। ଅବ୍ୟକ୍ତ ଇସାରା ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଚାହେ ପ୍ରକୃତି ଦ୍ୱାରା, ଚାହେ ବ୍ୟକ୍ତି ଦ୍ୱାରା ଯେମିତି ବି ପରୀକ୍ଷା ଆସୁ, କେହି ବି ତୁମର ଅଚଳ ସ୍ଥିତିର ଆସନକୁ ହଲଚଲ ନ କରୁ। କଣ ଏମିତି ମଜବୁତ ଅଟ ତ? ଦେଖ, ଯେପରି ତୁମର ଶରୀର ଯଦି କୌଣସି ଆସନ ଉପରେ ସ୍ଥିର ହୋଇ ନ ରହିବ ତେବେ ହଲଚଲ ହେବ ନା, ସେହିପରି ତୁମର ମନ ହଲଚଲ କରୁନାହିଁ ତ? ସର୍ବଦା ଅଚଳ ଅଟଳ ରହୁଛି ତ? ଟିକିଏ ବି ହଲଚଲ ନ ହେଉ। ଯଦି କେବେ ହଲଚଲ କେବେ ଅଟଳ ରହୁଥିବ ତେବେ ସିଂହାସନ ମଧ୍ୟ କେବେ ମିଳିବ କେବେ ମିଳିବ ନାହିଁ। ଓମ୍ ଶାନ୍ତି।